ओम शांति। अमृतधारा कार्यक्रमर श्रोता बंधुमानंकु नमस्कार एवं हार्दिक स्वागत जणौछि। आमे सब चर्चा करथिले कृष्णंकर चरित्र कौरवमान माने सब केते भाई थिले समस्त जानिछन्ति। आमे सहेटा भाई थिले। चिंता करंतु कौनसी माँ बापंकर आज भी दुनिया रे आमे एते हजार हजार वर्षर इतिहास आम पाखे अच्छी कहारी भी सहे जन पुओ झीओ केबे जन्म होइथार कोठी सुनी चंदी की कौन संभव हो कि एवं सहेटा पुओ एवं गोटे झीओ भी थिला एवं तांको जन्म वृतांत केमति थिला केमति हला कौन हला जो वर्णन रहिछि आपण माने जो माने सीरियल देखिथिबे सुनिथिबे भी महाभारत रे वर्णन रहिछि कुंती एवं गांधारी उभय जने ऋषि पाखरु वरदान पाइथिले एवं से ऋषि तांगु दुईटा फल देथिले से फल खाइकी से माने उभय ही गर्भावस्था रे थिले एवं गांधारी मनरे मनरे भावुथिले मो पुओ प्रथम रे जन्म हबो एवं से प्रथम रे ही भारतवर्षर से राजा हेकी राजनीति करियो। किंतु कौन हला कुंतीकर प्रथम रे ही पुत्र जन्म होइगला एवं कुंतीकर जतले प्रथम पुत्र जन्म हला युधिष्ठिर गांधारी को बहुत मनरे अवशोष आसला एवं से निजी को धिकार करकी तांको पेट को से मारिबा आरंभ कले जहाँ फल रे तांकर गर्भपात हो जाइथिला एवं गर्भपात हला पले परे जतले से मांसपिंडटा बाहर को आसला से मनरे मन भाविले या को कौन करिवि से गर्भपात से जो मांसपिंडला को लेकिन से समुद्र रेसरे को भसाइवाई जाऊ शून्यवाणी है आकाशवाणी है कि तुम्हें समुद्र में भसाओ ना ताकु शहेटा तेलमाठी आणिकी ताकु शहे खंड करी रखिकी ढांकी रख तो गांधारी कौन कले से मांसपिंडला को पुणी घर को लेकिन शहेटा तेलमाठिया मगेले शहे खंड करी तेलमाठिया भितर ढांकुणी देकी कभर करके रखाला एवं शहेटा से मांसपिंडला को शहे टुकड़ा कला भी आ गोटे छोट टुकड़ा रही जाइला तेणु आ गोटे छोट मठी तेलमाठिया टे मगे भी ढांगिक रखाला एवं किछि वर्ष परे तापरे जितले ताकु खोला हला ढांकुणी सबू से भितर गोटे गोटे पुत्र जन्म हबार आरंभ कले दुर्योधन दुशासन दुर्वीर्य दुकरण दुशील इंदी विभिन्न प्रकार दुर्मुख सब भाई मान ना सब दुह शब्द महाभारत जब पढ़ी देखिए शहे भाई ना सब दुह शब्द आरंभ हो शहेटा भाई जन्म हेले परे जो छोट मठिया टे नहीं कि आ गोटे छोट टुकड़ा टे रही जाइला से मठिया जिते खोला सेठ गोटे दुशीला नामनी जटे झीटी भी सेठ जन्म हला। आप चिंता करूँ आज पर्यंत एमती कहार जन्म वृत्तांत कोठी शुणी समग्र विश्व रे कोठी भी एमती तेल माठियारु एमती कार किए जन्म होइथो बोले आपण कोठी सुनी कि कहंतु गणना करंतु ताहले वर्तमान बुद्धिजीवी लोक बा साइंटिस्ट किमिति मानिबे कि एटा गोटे ऐतिहासिक सत्य अटे ऐतिहासिक घटना अटे। जदि कौरव मानकर एमती जन्म हेइ नथिला सिमिति पांडव मानकर जन्म वृत्तांत सुनले तो आहुरी हस आसिबो। सूर्य देवतांक ठु कार जन्म हला पवन देवतांक ठु कार जन्म हला आउ कारठ कार जन्म हला सूर्य केवे संतान जन्म करमती जन्म कर चिंता करते तो जो प्रकार पांडव एवं कौरव मान जन्म वृत्तांत व्याख्या कराई कौन बुद्धिजीवी केवे भी स्वीकार करें कि बास्तव में यह सत्य घटना अटे। ताहले सब पांडव आउ कौरव जो विषय वर्णना रही तार किसी आध्यात्मिक अर्थ रही थे पारे आध्यात्मिक रहस्य रही थे पारे है ना କହୁଥିଲି ଯେମିତି ପଞ୍ଚତନ୍ତ୍ରରେ ପଶୁପକ୍ଷୀମାନଙ୍କ କାହାଣୀଗୁଡ଼ା ସବୁ ଲେଖାହେଇଛି, ତାର ଐତିହାସିକ ସତ୍ୟ ନାହିଁ। ପ୍ରକୃତି ସେମିତି ଘଟଣା କୋଉଠି ଘଟିଥିଲା ସେ କଥା ନୁହେଁ। ଲୋକଙ୍କୁ ଶିକ୍ଷା ଦେବା ପାଇଁ, କିଛିଟା ମୋରାଲ ଏଜୁକେସନ ଦେବା ପାଇଁ ସେଗୁଡ଼ା ସବୁ କାହାଣୀ ରୂପରେ ବର୍ଣ୍ଣନା କରାଯାଇଛି। ସେମିତି ଏ ଯୋଉ ମହାଭାରତରେ ଯୋଉ ବ୍ୟାଖ୍ୟା ରହିଛି, ପ୍ରକୃତରେ ସେମିତି ଜଣେ କେହି ପାଣ୍ଡବ ବା କୌରବ ରୂପରେ ଏମିତି ଲୋକ ଥିଲେ, ଇଏ ଥିଲେ, ଶହେ ଜଣ ଭାଇ ଥିଲେ, ଅକ୍ଷରେ ଅକ୍ଷରେ ଯାହା ଯାହା ବର୍ଣ୍ଣନା ହେଇଛି ସେମିତି ହିଁ ଥିଲା ସେଟା ନୁହେଁ। ତାର ଆଧ୍ୟାତ୍ମିକ ଗୁଢ଼ ରହସ୍ୟ କ'ଣ ଆମେ ବୁଝିବା ଦରକାର। ପ୍ରକୃତରେ କୌରବ ଶବ୍ଦ କୋଉଠୁ ଆସିଛି ଏବଂ ପାଣ୍ଡବ ଶବ୍ଦ କୋଉଠୁ ଆସିଛି? ପାଣ୍ଡବ ଶବ୍ଦ ପଣ୍ଡୁର ଶବ୍ଦରୁ ଆସିଛି। ଯଦି ଅଭିଧାନ ଖୋଜିବେ, ପଣ୍ଡୁର ଶବ୍ଦର ଅର୍ଥ ହେଉଛି ସ୍ୱଚ୍ଛ ବା ନିର୍ମଳ, ଯାହା ଭିତରେ ଛନ୍ଦ କପଟ ନାହିଁ, ଯାହାର ଭଗବାନଙ୍କ ପ୍ରତି ଶ୍ରଦ୍ଧା ରହିଛି, ଯିଏ ଭଗବାନଙ୍କଠି ଯିଏ ନିଜ ବୁଦ୍ଧିକୁ ସମର୍ପଣ କରିଥାଏ, ଏମିତି ଲୋକମାନଙ୍କୁ ପାଣ୍ଡବ କୁହାଯାଏ। ଯାହାର ଭଗବାନଙ୍କ ପ୍ରତି ଶ୍ରଦ୍ଧା ବା ପ୍ରୀତି ରହିଛି, ପ୍ରୀତ ବୁଦ୍ଧି, ଏବଂ ଯିଏ ନିଷ୍କପଟ, ନିଶ୍ଚଳ, ଛନ୍ଦକପଟ ରହିତ, ସେମାନଙ୍କୁ ହିଁ ଆମେ ପାଣ୍ଡବ ବୋଲି କହିବା, ଯାହା ଭିତର ବାହାର ସବୁ ସ୍ୱଚ୍ଛ ନିର୍ମଳ ପାରଦର୍ଶୀ। ଏବଂ କୌରବ କାହାକୁ କୁହାଯାଏ? କୌରବ ଶବ୍ଦ କୁରୁ ଶବ୍ଦରୁ ଆସିଛି। ସଂସ୍କୃତରେ କୁରୁ ମାନେ କର୍ମ କରିବା। କି ପ୍ରକାର କର୍ମ? ଦୁଷ୍କର୍ମ। ଯେମିତି ପାଣ୍ଡବ ପଣ୍ଡୁର ଶବ୍ଦରୁ ଆସିଛି, ପଣ୍ଡୁର ଅର୍ଥାତ୍ ସ୍ୱଚ୍ଛ ନିର୍ମଳ, ସେମିତି ଯିଏ ଦୁଷ୍କର୍ମ କରେ ତାକୁ ହିଁ ବାସ୍ତବରେ କୌରବ ବୋଲି କୁହାଯାଏ। ତେଣୁ ଶହେ ଭାଇ କ'ଣ, ସେ ଭଉଣୀଙ୍କ ନାଁ ବି ଦୁଃ ଶବ୍ଦରୁ ଆରମ୍ଭ ହୋଇଛି। ଦୁଃ ଶବ୍ଦ ବାସ୍ତବରେ ଦୁଃଖଦାୟୀ। ଏବଂ ଯୋଉ ଶହେଟା ଭାଇ ଦେଖନ୍ତୁ, ତାଙ୍କ ସମସ୍ତଙ୍କ ନାଁ ଦୁର୍ଯ୍ୟୋଧନ, ଦୁଃସାହସନ, ଦୁଶୀଳ, ଦୁଶୀଳା। ଆମେ ସୁଶୀଳ ନାଁ ଶୁଣିଛେ, ସୁଶୀଳା ନାଁ ଶୁଣିଛେ, କିନ୍ତୁ ଦୁଶୀଳା ନାଁ କେବେ ଶୁଣିଛେ? ଦେଖନ୍ତୁ, ଯିଏ ଯାହାର ଗୁଣ ସ୍ୱଭାବ ଦୁଃ ଅର୍ଥାତ୍ ଦୁଃଖଦାୟୀ ଅଟେ ତାକୁ ଦୁଶୀଳା କହିବା ବା ଦୁଶୀଳ କହିବା। ଜଣେ ଯଦି ଭଲ ଭାବରେ ଆଡମିନିଷ୍ଟ୍ରେସନ କରୁଛି ତାକୁ ସୁଶାସନ କହିବା। ଜଣେ ଯଦି ସମସ୍ତଙ୍କୁ ଦୁଃଖ ଦେଉଛି ଆଡମିନିଷ୍ଟ୍ରେସନ କରିକି ତାକୁ ଦୁଃଶାସନ କହିବା। ତ ଯିଏ ସଂସାରରେ ସମସ୍ତଙ୍କୁ ଦୁଃଖ ଦିଏ, ଯିଏ ବହୁତ ଦମ୍ଭୀ, ଅହଙ୍କାରୀ, ଗର୍ବୀ, ନିଜ ଭାଇମାନଙ୍କୁ ବି ନିଜର ଭାଗ ଦିଏନି ଏବଂ ଜୁଆ ଖେଳେ, ମଦ ଖାଏ, କ୍ଷଣକପି ଅହଙ୍କାରୀ, ଏମିତି ପ୍ରକାର ଲୋକମାନଙ୍କୁ, ମା ଭଉଣୀମାନଙ୍କର ବି ଯିଏ ଇଜ୍ଜତ ଲୁଟେ, ଏମିତି ଲୋକମାନଙ୍କୁ ହିଁ ବାସ୍ତବରେ କୌରବ ବୋଲି କୁହାଯାଇଥାଏ। ତ ଆଜି ଯଦି ସଂସାର ଦେଖିବେ, ଶହ ଶହ ସଂଖ୍ୟାରେ ଏମିତି ଦୁଷ୍କର୍ମ କରୁଥିବା ଲୋକ ଆପଣଙ୍କୁ ଦୃଷ୍ଟିଗୋଚର ହେବ, ସେମାନଙ୍କୁ ହିଁ ବାସ୍ତବରେ କୌରବ କୁହାଯାଇଛି ଏବଂ କୌରବମାନଙ୍କୁ ଶହେ ଭାଇ ବୋଲି ବର୍ଣ୍ଣନା କରାଯାଇଛି। ଏବଂ ଯାହାର ଭଗବାନଙ୍କ ପ୍ରତି ସ୍ନେହ ରହିଛି, ମମତା ରହିଛି, ଶ୍ରଦ୍ଧା ରହିଛି, ପ୍ରୀତି ରହିଛି, ଯିଏ ନିଷ୍କପଟ, ନିଶ୍ଚନ୍ଦ, ନିଶ୍ଚଳ, ତା ଭିତରେ ହୃଦୟରେ କିଛି ଛନ୍ଦ କପଟ ନାହିଁ, ଯାହା ବାହାର ଯାହା ଅନ୍ତର ତାହା, ଏମିତି ଲୋକ ଆପଣ ଦେଖିବେ, ଗଣିପାରିବେ, ଏକ ଦୁଇ ତିନି ଚାରି ପାଞ୍ଚ, ଆପଣଙ୍କୁ ଏମିତି ଶହେରେ ପାଞ୍ଚ ଜଣ ହିଁ ମିଳିବେ, ବେଶୀ ମିଳିବେନି। ସେଇଟାକୁ କାବ୍ୟକାର ବର୍ଣ୍ଣନା କରିବା ପାଇଁ ପାଞ୍ଚ ଜଣ ଭାଇ ଆଉ ପାଣ୍ଡବଙ୍କର ଆଉ ଶହେ ଜଣ ଭାଇ କୌରବଙ୍କର ଏମିତି ବର୍ଣ୍ଣନା କରିଦିଆହେଇଛି। ତାର ଐତିହାସିକ ସତ୍ୟତା ସେଟା କେତେ ଦୂର, ସେ କଥାକୁ ଆମେ ନ ଚିନ୍ତା କରିକି ଯଦି ତାର ଆଧ୍ୟାତ୍ମିକ ଅର୍ଥକୁ ବୁଝିବା, ତାହେଲେ ଆମେ ମହାଭାରତ କାବ୍ୟ କୋଉ ଗ୍ରନ୍ଥକୁ ଆମେ ଭଲ ଭାବରେ ବୁଝିପାରିବା। ଯେତେବେଳେ ସଂସାରରେ ଭଗବାନ ଆସନ୍ତି, ସେତେବେଳେ ଏମିତି ଶହ ଶହ ସଂଖ୍ୟାର ଲୋକ ବିପରୀତ ବୁଦ୍ଧି, ଯାହାର ଭଗବାନଙ୍କ ପ୍ରତି ଶ୍ରଦ୍ଧା ଭକ୍ତି ନାହିଁ, ଯେଉଁମାନେ ସବୁ ଏମିତି ଦୁଷ୍କର୍ମରେ ଲିପ୍ତ, ଏମିତି ସବୁ କୌରବ ଶହ ଶହ ସଂଖ୍ୟାରେ ଥାନ୍ତି, ଏବଂ ଯାହା ଭଗବାନଙ୍କ ପ୍ରତି ଶ୍ରଦ୍ଧା ଭାବନା ରହିଛି ପାଣ୍ଡବ, ସେମାନେ ସବୁ ଗଣି ହୋଇଯିବେ ଏକ ଦୁଇ ତିନି ଚାରି ପାଞ୍ଚ। ଏବଂ ଯେ ପ୍ରତ୍ୟେକ ଚରିତ୍ର ବି ବର୍ଣ୍ଣନା କରାହେଇଛି, ଅର୍ଜୁନ ଦେଖନ୍ତୁ, ଭଗବାନ ଯେତେବେଳେ ଧାରାପୃଷ୍ଠକୁ ଆସିବେ, ସେ ଜଣକୁ ହିଁ କେବଳ ଜ୍ଞାନ ଦେଲେ କ'ଣ ବିଶ୍ୱ ପରିବର୍ତ୍ତନ ହେବ କି? ଭଗବାନ ଯେତେବେଳେ ସଂସାରକୁ ଆସନ୍ତି, ସମଗ୍ର ବିଶ୍ୱକୁ ପରିବର୍ତ୍ତନ କରିବା ପାଇଁ ଆସନ୍ତି, ତାହେଲେ ଜଣକୁ ଜ୍ଞାନ ଦେଲେ ସଂସାରର ପରିବର୍ତ୍ତନ କେମିତି ହେବ? ଆଜି ପର୍ଯ୍ୟନ୍ତ ଯେତେ ବି ଧର୍ମାତ୍ମା ମହାତ୍ମା ଦୁନିଆରେ ଆସିଛନ୍ତି, ସମସ୍ତଙ୍କ ବିଷୟରେ ଆପଣ ଶୁଣିଥିବେ, ଯଦି ସେମାନେ ଆସିକି କୋଉଠି ଗୋଟେ ଘରରେ, କୋଉଠି ଗୋଟେ ଗୁପ୍ତ ଜାଗାରେ ଜଣକୁ ହିଁ ଖାଲି ଜ୍ଞାନ ଦେଇଥାନ୍ତେ, ଧର୍ମର ପ୍ରଚାର ପ୍ରସାର ହୋଇଥାନ୍ତା? ସାରା ଜୀବନ ଲୋକଙ୍କୁ ବୁଝାଇବା ପାଇଁ ତାଙ୍କ ଜୀବନ ସେମାନେ ସମର୍ପଣ କରିକି ଅନେକଙ୍କୁ ପ୍ରେରଣା ଦେଲେ, ଅନେକଙ୍କୁ ଉଦ୍ବୋଧନ ଦେଇଛନ୍ତି, ତାହେଲେ ଯାଇକି ସମାଜର କିଛି ପରିବର୍ତ୍ତନ ହୋଇକି ଗୋଟେ ନୂଆ ଧର୍ମର ସ୍ଥାପନା ହୋଇଯାଇଛି। ସେମିତି ଯେତେବେଳେ ଭଗବାନ ଆସିବେ, କେବଳ ଗୋଟିଏ ଅର୍ଜୁନ, ଜଣେ ହିଁ ଅର୍ଜୁନକୁ ଗୀତା ଜ୍ଞାନ ଦେଲେ, ତାହେଲେ ଏ ସଂସାର ପରିବର୍ତ୍ତନ ହେବ କି? ଚିନ୍ତା କରନ୍ତୁ। ତେଣୁ ଇଏ ଅର୍ଜୁନ, ଯୁଧିଷ୍ଠିର, ଭୀମ, ନକୁଳ, ସହଦେବ ଆଦି ଆଦି ଯେଉଁ ପାଞ୍ଚ ଜଣ ପାଣ୍ଡବଙ୍କ ବ୍ୟାଖ୍ୟା ରହିଛି, ତାର ଏମିତି ସତରେ ପାଞ୍ଚ ଜଣ ବ୍ୟକ୍ତି ଏମିତି ଥିଲେ, ତାର ଐତିହାସିକ ସତ୍ୟ କେତେ ଦୂର ସେଟା ନ ବୁଝି ତା ବିଷୟରେ ନ ଯାଇକି ଆମେ ବାସ୍ତବରେ ଜାଣିବା ଦରକାର ତାର ଆଧ୍ୟାତ୍ମିକ ଅର୍ଥ କ'ଣ। ପ୍ରକୃତିରେ ଯେତେବେଳେ ଭଗବାନ ଆସନ୍ତି, ଯେଉଁ ପ୍ରକାର ଲୋକମାନଙ୍କର ଭଗବାନଙ୍କ ପ୍ରତି ଶ୍ରଦ୍ଧା ଭକ୍ତି ଥାଏ, ଯାହାକୁ ଆମେ ପାଣ୍ଡବ କହୁଛୁ, ତାଙ୍କ ଭିତରେ କ'ଣ ଗୁଣ ବିଶେଷତା ଥାଏ ସେଟା ଦେଖିବା ପାଇଁ ଏମିତି ପାଞ୍ଚ ଜଣ କ୍ୟାରେକ୍ଟରକୁ କାବ୍ୟ ରୂପରେ ମହାଭାରତରେ ବର୍ଣ୍ଣନା କରାଯାଇଛି। ଏବଂ ଯୁଧିଷ୍ଠିର କିଏ? ଯିଏ ଇଏ ସଂସାର ଦେଖିବେ, ଆମେ ସମସ୍ତେ ଅନୁଭବ କରିଥିବା କି ଏ ସଂସାରରେ ପ୍ରତ୍ୟେକ ପଦକ୍ଷେପରେ ଆମକୁ ଯୁଦ୍ଧ ଭଳିଆ ଅନୁଭବ ହୁଏ। ଏଭ୍ରି ଷ୍ଟେପ୍ ୟୁ ଫିଲ୍ ଆଜ୍ ଇଫ୍ ୟୁ ଆର୍ ଏଟ୍ ୱାର୍। ତେଣୁ ଏ ସଂସାରକୁ ଗୋଟେ ଯୁଦ୍ଧ କ୍ଷେତ୍ର ବୋଲି ଆମେ କହିପାରିବା। ପ୍ରତ୍ୟେକ ମୁହୂର୍ତ୍ତରେ ଆମେ ସବୁ ଜୀବନରେ କେମିତି ଅନେକ ପ୍ରକାର ବାଧା ବିଘ୍ନ କ୍ରସ୍ କରିକି ଆମେ ଯିବାକୁ ଆଗକୁ ବଢ଼ିବାକୁ ପଡୁଛି। ତେଣୁ ଏ ସଂସାର ରୂପୀ, ଜୀବନ ରୂପୀ ସଂଗ୍ରାମରେ, ଯୁଦ୍ଧରେ ଯିଏ ସଦା ସର୍ବଦା ସ୍ଥିର ହୋଇକି ରହେ, ତାକୁ ହିଁ ଯୁଧିଷ୍ଠିର କୁହାଯାଏ। ଆମେ ଅନେକ ପ୍ରକାର ବିଘ୍ନ ବାଧା ଆସିଲେ, ପରିସ୍ଥିତି ଆସିଲେ, ସମସ୍ୟା ଆସିଲେ, ରୋଗ ଦୁଃଖ ଆସିଲେ, ଆମେ ସବୁ ବିଚଳିତ ହୋଇଯାଉଛେ, ଆମେ ମନ ଏକରସ ରହିପାରୁଛି କି? ଭଗବାନଙ୍କଠି ଯାହାର ଅଟୁଟ ଶ୍ରଦ୍ଧା ରହିଛି, ବିଶ୍ୱାସ ରହିଛି, ଯିଏ ଭଗବାନଙ୍କ ଶିକ୍ଷାକୁ, ଜ୍ଞାନକୁ ଅର୍ଜନ କରିକି ଚାଲିବ, ସେ ହିଁ ବାସ୍ତବରେ ଏମିତି ଯୁଧିଷ୍ଠିର ହୋଇକି ରହିପାରିବ, ସ୍ଥିର ବୁଦ୍ଧି ହୋଇକି ରହିପାରିବ। ତେଣୁ ପାଣ୍ଡବମାନଙ୍କର ଯେଉଁ ଗୁଣ ଥିଲା ସେଟାକୁ ବ୍ୟାଖ୍ୟା କରିବା ପାଇଁ ଗୋଟେ କ୍ୟାରେକ୍ଟର ରୂପରେ ଯୁଧିଷ୍ଠିରକୁ ଦେଖି ଦିଆଯାଇଛି। ସେମିତି ଅର୍ଜୁନ କାହାକୁ କୁହାଯିବ? ଯିଏ ଜ୍ଞାନକୁ ଅର୍ଜନ କରେ ତାକୁ ଅର୍ଜୁନ କୁହାଯାଏ। ତେଣୁ ଯେତେବେଳେ ସଂସାରକୁ ପରମାତ୍ମା ଆସନ୍ତି ବିଶ୍ୱ ପରିବର୍ତ୍ତନ କରିବା ପାଇଁ, ଗୋଟେ ନୂଆ ଧର୍ମ ସ୍ଥାପନ କରିବା ପାଇଁ, ସେ ଜ୍ଞାନକୁ ଯିଏ ଅର୍ଜନ କରେ ତାକୁ ଅର୍ଜୁନ କୁହାଯାଏ। ତ ଜଣେ ବି ଏତେ ଅର୍ଜୁନ ଥିଲା ଏମିତି କଥା ନୁହେଁ। ଯିଏ ବି ନିଜ ଜୀବନର ପରିବର୍ତ୍ତନ ଚାହୁଁଛି, ତା ନିଜ ଜୀବନର ସବୁକିଛି ସୁଧାରିକି ଗୋଟେ ନୂଆ ଦୁନିଆକୁ ଭଗବାନ ଯେଉଁ ସ୍ଥାପନ କରି ଯିବା ପାଇଁ ଚାହୁଁଛି ଏବଂ ଭଗବାନଙ୍କ ଜ୍ଞାନକୁ ଅର୍ଜନ କରୁଛି, ତାକୁ ଅର୍ଜୁନ କହିପାରିବା। ସେମିତି ଭୀମ ଅର୍ଥାତ୍ ସବୁଠୁ ଶକ୍ତିଶାଳୀ, ଆମେ ପାଣ୍ଡବମାନଙ୍କର ବୃତ୍ତାନ୍ତ ବିଷୟରେ, ଜନ୍ମ ତାଙ୍କ କାହାଣୀ ବିଷୟରେ ଯେଉଁ ଶୁଣୁଛେ କି ଭୀମ ସବୁଠୁ ଲମ୍ବା ଚଉଡ଼ା ମୋଟା ହଟା କଟା ଥିଲା ଏବଂ ସବୁ ଭାଇମାନଙ୍କଠୁ ବେଶୀ ଖାଉଥିଲା, ଆଉ କାନ୍ଧରେ ବସିକି ଯେତେବେଳେ ଦରକାର ହେଲା ନେଇ ଇଏ କରୁଥିଲା, ସହଯୋଗ କରୁଥିଲା ବୋଲି ବର୍ଣ୍ଣନା ରହିଛି। ତ ବାସ୍ତବରେ ଶାରୀରିକ ରୂପରେ ଏମିତି ଦେଖାହେଇଛି, ବର୍ଣ୍ଣନା କରିଦିଆଯାଇଛି, କିନ୍ତୁ ଯିଏ ଆଧ୍ୟାତ୍ମିକ ଶକ୍ତିରେ ବଳିଆନ, ଯାହା ପାଖରେ ଜ୍ଞାନ ବଳ, ଯୋଗ ବଳ ଅଛି, ଯିଏ ଚରିତ୍ର ବଳ ଅଛି, ପବିତ୍ରତାର ଶକ୍ତି ଅଛି, ତାକୁ ହିଁ ବାସ୍ତବରେ ଏମିତି ଭୀମ ବା ମହାଶକ୍ତିଶାଳୀ ବୋଲି ଆମେ କହିବା। ଏବଂ ତାକୁ ପବନପୁତ୍ର ରୂପରେ ବର୍ଣ୍ଣନା କରାଯାଇଛି। ସତରେ କ'ଣ ପବନଠୁ କାହାର ଗୋଟେ ଜନ୍ମ ହେବ କି? ଚିନ୍ତା କରନ୍ତୁ, ପବନ ଭଳିଆ ଯାହା ପାଖରେ କ୍ୟାରେକ୍ଟର ଅଛି, ତା କ୍ୱାଲିଟି ଅଛି, ତାକୁ ଆମେ ପବନପୁତ୍ର ବ୍ୟାଖ୍ୟା ରୂପରେ ଏମିତି କାବ୍ୟକାର ବର୍ଣ୍ଣନା କରିଛନ୍ତି। ଯିଏ ଜ୍ଞାନୀ ଏବଂ ଯୋଗୀ, ସେ ସବୁବେଳେ ଏ ସଂସାର କୌଣସି ବନ୍ଧନରେ ବାନ୍ଧିକି ରହେନି, ସେ ସବୁବେଳେ ତା ସ୍ଥିତି ଏକଦମ ଏ ସଂସାରରୁ ପ୍ରାମ ରହେ ଏବଂ ସେ ନିଜକୁ ସବୁବେଳେ ହାଲକା ଅନୁଭବ କରେ, ଡବଲ ଲାଇଟ୍ ଅନୁଭବ କରେ। ଜଣେ ଯଦି ଆଜି ବି ଦୁନିଆରେ ଦେଖନ୍ତୁ ବହୁତ ଖୁସିରେ ଅଛି, ଲୋକ କ'ଣ କହନ୍ତି? କ'ଣ ଭାଇ, ତୋ ଗୋଡ଼ ତ ଜମା ତଳରେ ନାହିଁ, ତୁ ତ ଉଡ଼ୁଛୁ, କହନ୍ତି ନା ନାହିଁ? ତ ସେମିତି ଯିଏ ଅତି ଭଗବାନଙ୍କର ଯାହା ଜ୍ଞାନ ଦିଅନ୍ତି ମଣିଷକୁ ସଂସାରରେ, ସେ ଜ୍ଞାନ ସମ୍ପୂର୍ଣ୍ଣ ରୂପରେ ହୃଦୟଙ୍ଗମ କରିଦିଏ, ଆଉ ସଦା ସର୍ବଦା ପରମାତ୍ମା ଠି ଯାହା ବୁଦ୍ଧି ଯୋଗ ଥାଏ ସେ ବି ଏ ସଂସାରରେ ସମ୍ପୂର୍ଣ୍ଣ ରୂପରେ ନିଶ୍ଚିନ୍ତ ହୋଇଯାଏ, ସବୁବେଳେ ଖୁସିରେ ଆନନ୍ଦରେ ସେ ଡେଉଁଥାଏ, ଉଡ଼ୁଥାଏ। ତେଣୁ ତାକୁ ଏମିତି ଖୁସିରେ ସେ ନାଚୁଥିବାରୁ, ଏ ସଂସାରରୁ ସମ୍ପୂର୍ଣ୍ଣ ରୂପରେ ସେ ବନ୍ଧନ ମୁକ୍ତ ହୋଇକି ଅବସ୍ଥାରେ ଥିବାରୁ, ଡବଲ ଲାଇଟ୍ ହୋଇଥିବାରୁ ତାକୁ ଏମିତି ପବନପୁତ୍ର ରୂପରେ ଭୀମ ରୂପରେ ବର୍ଣ୍ଣନା କରି ଦିଆହେଇଛି। ସେମିତି ଆମେ ଦେଖନ୍ତୁ ନକୁଳ କହୁଛୁ, ନକୁଳ ଶବ୍ଦର ଅର୍ଥ କ'ଣ? ନକୁଳ, ଆଜି ଦୁନିଆରେ ଆମେ ସବୁ ଇଏ ଉଚ୍ଚକୂଳର ଇଏ ନୀଚକୂଳର ଭେଦଭାବ ରଖୁଛେ, କିନ୍ତୁ ଯିଏ ପରମାତ୍ମା ଠି ଯାହାର ପ୍ରୀତି ଥାଏ, ଶ୍ରଦ୍ଧା ଥାଏ, ଯିଏ ନିଜକୁ ଆତ୍ମା ଅନୁଭବ କରେ, ସମସ୍ତଙ୍କୁ ଈଶ୍ୱରଙ୍କର ସନ୍ତାନ ରୂପରେ ଦେଖେ, ତା ପାଖରେ କୌଣସି ଭେଦଭାବ ନଥାଏ। ଇଏ ଉଚ୍ଚକୂଳର ନୀଚକୂଳର କୌଣସି ଏମିତି କୂଳ ଜାତି ପାତିର ସେ ଏସବୁ ବନ୍ଧନରେ ଆସେନି। ତା ବୁଦ୍ଧି ତା ଦୃଷ୍ଟିକୋଣ ବିଶାଳ ହୋଇଯାଏ, ଏବଂ ଯାହା ପାଖରେ ଯାହା ହୃଦୟରେ ଏମିତି କୂଳର ଜାତିପାତିର ଭେଦଭାବ ନାହିଁ ତାକୁ ଆମେ ନକୁଳ ବୋଲି କହିବା। ସେମିତି ସହଦେବ, ଯିଏ ଭଗବାନଙ୍କର ଈଶ୍ୱରୀୟ କାର୍ଯ୍ୟରେ ସହଯୋଗ କରେ, ତାକୁ ଆମେ ସହଦେବ ବୋଲି କହିପାରିବା। ତେଣୁ ଏଗୁଡ଼ା ସବୁ ଚରିତ୍ର ଗୁଡ଼ା ସିମ୍ବଲିକ, ତାର ଆଧ୍ୟାତ୍ମିକ ଅର୍ଥ ନ ବୁଝିକି ଆମେ ଯେତେବେଳେ ଇତିହାସ ବୋଲି ଭାବିଦେଲେ, ତାହେଲେ ବାସ୍ତବରେ ସବୁ ଗୋଳମାଳ ହୋଇଯାଇଛି। ତେଣୁ ହେ ଆଧ୍ୟାତ୍ମ ପ୍ରେମୀ ଭାଇ ଓ ଭଉଣୀମାନେ, ଆମେ ସଂସାରରେ ସମାଜରେ ଯେଉଁ ପ୍ରକାର ଅନ୍ଧଶ୍ରଦ୍ଧା ରହିଛି, ରୂଢ଼ିବାଦିତା ରହିଛି, ଆମେ ସବୁ ନ ବୁଝିକି ଖାଲି ସେଗୁଡ଼ା ପଢ଼ି ଚାଲିଛେ, ତାକୁ ଜୀବନରେ ପ୍ରାକ୍ଟିକାଲି ତାର ଶିକ୍ଷାଗୁଡ଼ାକୁ ଆଚରଣରେ ଆଣିଲେ ସିନା ସମାଜର ସୁଧାର ହେବ। ଆମେ ଓଡ଼ିଆରେ ଗୋଟେ କଥା ଆପଣ ଶୁଣିଥିବେ, ଛୋଟବେଳରୁ ମୁଁ ବି ଶୁଣୁଥିଲି, ଯେ କଥାରେ ଅଛି, ରୁଚୁ ନ ରୁଚୁ ଖା ପିତା, ବୁଝୁ ନ ବୁଝୁ ପଢ଼ ଗୀତା। ଯେମିତି ଆମକୁ ରୁଚୁ ବା ନ ରୁଚୁ ଆମ ମୁହଁକୁ ପିତା ଜିନିଷ ଭଲ ଲାଗେ, କାହାକୁ ବି ଭଲ ଲାଗେନି, କିନ୍ତୁ ସେଟା ଯଦି ଆମେ ଖାଇ ପକେଇବା ତାହେଲେ ଶରୀର ପ୍ରତି ସେଟା ଲାଭ କରିବ ବୋଲିକି ଆମର ବିଶ୍ୱାସ। ସେମିତି ଆମ ପୂର୍ବପୁରୁଷମାନେ ଆମକୁ କହିଛନ୍ତି, ତୁମେ ବୁଝ ବା ନ ବୁଝ ଗୀତା ନିଶ୍ଚିତ ଭାବରେ ପଢ଼। ତେଣୁ ଆଜି ଭାରତବର୍ଷରେ ଆମ ଓଡ଼ିଶାରେ ପୁରପଲ୍ଲୀରେ ଗାଁ ଗହଳିରେ ସମସ୍ତଙ୍କ ଘରେ ଘରେ ଆମେ ଗୀତା ମହାଭାରତ ଆଜି ପଢ଼ୁଥିବା ଦେଖୁଥିବା, କିନ୍ତୁ ଲୋକ ସେଟା ଖାଲି ପଢ଼ିଲେ କ'ଣ ହେବ, ତାର ଆଧ୍ୟାତ୍ମିକ ଅର୍ଥକୁ ନ ବୁଝି ଆମେ ଭଗବାନ ଆମକୁ କ'ଣ ଶିକ୍ଷା ଦେଇଛନ୍ତି ସେଟା ଜୀବନରେ ପାଳନ କଲେ ସିନା ଆମର ଲାଭ ହେବ, ସେଟା ଖାଲି ନ ବୁଝିକି ଖାଲି ପଢ଼ୁଥିଲେ କ'ଣ ଲାଭ ହେବ। ତେଣୁ ଆଜି ସମାଜରେ ଯେଉଁ ରୂଢ଼ିବାଦିତା ରହିଛି, ଅନ୍ଧଶ୍ରଦ୍ଧା ରହିଛି, ଯାହାଫଳରେ ସମାଜର କିଛି ପରିବର୍ତ୍ତନ ହେଉନି, ସଂସ୍କାର ହେଉନି, ତେଣୁ ହେ ଆଧ୍ୟାତ୍ମ ପ୍ରିୟ ଭାଇ ଭଉଣୀମାନେ, ବାସ୍ତବିକତାକୁ ଜାଣନ୍ତୁ, ପ୍ରକୃତ ଅର୍ଥ କ'ଣ, ସତ୍ୟ କ'ଣ, ଅସତ୍ୟ କ'ଣ ଅନୁଭବ କରନ୍ତୁ, ଏବଂ ଯେଉଁ ଆମ ପୂର୍ବପୁରୁଷମାନେ ଆମମାନଙ୍କୁ ଯେଉଁ ନୀତି ଶିକ୍ଷା ଦେଇଛନ୍ତି ସମାଜର ସୁଧାର ପାଇଁ, ତାର ଆଧ୍ୟାତ୍ମିକ ଅର୍ଥକୁ ବୁଝନ୍ତୁ ଏବଂ ସେଟା ଜୀବନରେ ପାଳନ କରନ୍ତୁ, ତାହେଲେ ଏ ସଂସାର ନିଶ୍ଚିତ ଭାବରେ ସ୍ୱର୍ଗ ରୂପରେ ପରିଣତ ହୋଇଯିବ। ବୁଝିଲେ ନା ନାହିଁ? ଆମେ ପୁଣି ଚର୍ଚ୍ଚା କରିବା କି ମହାଭାରତର ଗୋଟିଏ ଅଂଶ ଯେଉଁ ଗୀତା, ଶ୍ରୀମଦ୍ ଭଗବତ ଗୀତା, ତାର ପ୍ରକୃତରେ ସେଠି ଯେଉଁ ବ୍ୟାଖ୍ୟା ରହିଛି, ସେଠି ଯେଉଁ ଭଗବାନ ବାଚ ଲେଖା ହେଇଛି, ସେ ଭଗବାନ କିଏ ସତରେ? କ'ଣ କୃଷ୍ଣ? ଦ୍ୱାପର ଯୁଗରେ ଏମିତି ଯୁଦ୍ଧ ଅବସ୍ଥାରେ ଆସିକି ଭଗବାନ କୃଷ୍ଣ ରୂପରେ ଅବତାର ନେଇକି ଯୁଦ୍ଧ ଏହିସବୁ ଜ୍ଞାନ ଦେଇଥିଲେ, ବା ଗୀତାର ଭଗବାନ ଅନ୍ୟ କେହି? ସେ ବିଷୟରେ ଚର୍ଚ୍ଚା କରିବା। ବୁଝିଲେ? ଆଚ୍ଛା।